પ્રભુ નિષ્કાનંદ પ્રિય દ્વૈત ગદાધર દિવા કવિ ગૌર ભક્ત વૃંદ હરે કૃષ્ણ
હરે કૃષ્ણ 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 હરે 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 રામ હરે રામ 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 હરે હરે
મુકમ દરતિ બાચલં કંગુલં ભેત ગિરિં દત્રિપાતમહં વંદે પરમાનંદ માધવં ત્રિગુરુદિનતરણં શ્રી ચૈતન્ય ઈશ્વરં નમઃ વિષ્ણુપદાય વિષ્ણુદત્તાય ભૂતલે શ્રીમતે જયસ્વતાય હરે કૃષ્ણ
હરે કૃષ્ણ
કેહી કથાવાર્તા કરિબેନି ଯାହା କୁହାଯାଉଛି ଶୁଣିବେ ଆପଣ କଥାବାର୍ତ୍ତା କଲେ ଆପଣ ଶୁଣିପାରିବେନି ଆଉ ଅନ୍ୟମାନଙ୍କର ବି ଅସୁବିଧା ଶୁଣିବାର ହବ ସେଥିରେ ସମସ୍ତେ ଯେଉଁ ସେଠି ବସ ସେ ନାଟ ମନ୍ଦିରରେ ବସ ଅସୁବିଧା ନାହିଁ ସେ ନାଟ ମନ୍ଦିର ସମସ୍ତେ ବସନ୍ତୁ ଆମେମାନେ ଆଜି ଏଇ ନବଦ୍ୱୀପ ପରିକ୍ରମାରେ ବାହାରିକି ଏଠି ପହଞ୍ଚିଛେ ଏହି ଦ୍ୱୀପର ନାଁ ହେଉଛି ବଦ୍ରୁମ ଦ୍ୱୀପ ଆଜିଠୁ 500 ବର୍ଷ ପୂର୍ବରେ ଏଠି ବହୁ ନଦୀ ପ୍ରବାହିତ ହେଉଥିଲେ ବର୍ତ୍ତମାନ ମଧ୍ୟ ଦୁଇଟା ନଦୀ ଆମେ ଦେଖିପାରୁଛେ ଗଙ୍ଗା ଆଉ ସରସ୍ୱତୀ ସେ ନଦୀ ପାର ହେଇକି ଆସିଲେ ଏଠାରେ ସରସ୍ୱତୀ ବା ଜଳଙ୍ଗୀ ନଦୀ କିନ୍ତୁ 500 ବର୍ଷ ପୂର୍ବରେ ମହାପ୍ରଭୁଙ୍କ ପ୍ରକଟ କାଳରେ ଗୋମତୀ ନଦୀ ଅଳକାନନ୍ଦ ନଦୀ ମନ୍ଦାକିନୀ ନଦୀ ବହୁ ନଦୀ ପ୍ରବାହିତ ହେଉଥିଲେ ତ ସେଥିରୁ ସେ 9 ଦ୍ୱୀପ ଏଠି ତିଆରି ହେଇଥିଲା ସୃଷ୍ଟି ହେଇଥିଲା ତ 9 ଦ୍ୱୀପରୁ 4 ଦ୍ୱୀପ ଗଙ୍ଗାର ପୂର୍ବ ଭାଗରେ 5 ଦ୍ୱୀପ ଗଙ୍ଗାର ପଶ୍ଚିମ ଭାଗରେ ଯେମିତିକା ବୃନ୍ଦାବନରେ ସେଠି 12 ବର୍ଣ୍ଣ ରହିଛି 5 ବର୍ଣ୍ଣ ରହିଛି ଯମୁନାର ପୂର୍ବ ପାରରେ ଆଉ 7 ବର୍ଣ୍ଣ ରହିଛି ଯମୁନାର ପଶ୍ଚିମ ପାରରେ ଏଠି 12 ବର୍ଣ୍ଣ ଏଠି 9 9 ଦ୍ୱୀପରେ ଭଗବାନଙ୍କ ନୀଳବିଳାସ ହେଉଛି ସେ 9 ଦ୍ୱୀପକୁ ଗୋଟିଏ ଗୋଟେ ଦ୍ୱୀପକୁ ଗୋଟିଏ ଗୋଟେ ନବଦା ଭକ୍ତିର ଗୋଟିଏ ଗୋଟେ ଅଙ୍ଗ ସାଙ୍ଗରେ ତୁଳନା କରାହେଇଛି ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ସେଟା ହେଉଛି ଅନ୍ତର୍ଦ୍ୱୀପ ସେଠି ଚୈତନ୍ୟ ମହାପ୍ରଭୁ ଆଜିଠୁ 5000 ବର୍ଷ ପୂର୍ବରୁ ଆବିର୍ଭୂତ ହେଇକି ବ୍ରହ୍ମାଙ୍କୁ ତାଙ୍କ ଅନ୍ତରର କଥା ପ୍ରକାଶ କରିଥିଲେ ଯେ ମୁଁ କଳିଯୁଗରେ ଆସିକି ସମସ୍ତଙ୍କୁ କୃଷ୍ଣ ପ୍ରେମ ଦେବି ସେଥିପାଇଁ ତା ନାଁ ହେଉଛି ଅନ୍ତର୍ଦ୍ୱୀପ ଆମର ଇସ୍କନ ଜଗନ୍ନାଥ ମନ୍ଦିର ରହିଛି ଶ୍ରୀମନ୍ତ ଦ୍ୱୀପ ସେଠି ମାତା ପାର୍ବତୀ ଆସି ତପସ୍ୟା କରିକି ଚୈତନ୍ୟ ମହାପ୍ରଭୁ ଦର୍ଶନ କରିଥିଲେ ତ ଦର୍ଶନ ଚୈତନ୍ୟ ଦର୍ଶନ ଦେଲେ ଚୈତନ୍ୟ ମହାପ୍ରଭୁ ଚରଣ ଧୂଳି ନେଇକି ତାଙ୍କର ସିନ୍ଥିରେ ଲଗେଇଥିଲେ ଏଇଟା କ'ଣ କୁହନ୍ତି ଶ୍ରୀମନ୍ତ ତ ତାକୁ ଶ୍ରୀମନ୍ତରେ ଲଗେଇଥିଲେ ତାର ଶ୍ରୀମନ୍ତ ଦ୍ୱୀପ 2 ଦ୍ୱୀପ ଆଉ ଏଇଠି ବଦ୍ରୁମ ଦ୍ୱୀପ 3 ଦ୍ୱୀପ ଶ୍ରୀମନ୍ତ ଦ୍ୱୀପ ହେଉଛି ଶ୍ରବଣମ୍ ଆଉ ବଦ୍ରୁମ ଦ୍ୱୀପ ହେଉଛି କୀର୍ତ୍ତନ ଏ ବଦ୍ରୁମ ଦ୍ୱୀପ କୀର୍ତ୍ତନ ତାପରେ ଏଠି ବଦ୍ରୁମ ଦ୍ୱୀପ ହେଉଛି ମଧ୍ୟଦ୍ୱୀପ ମଧ୍ୟଦ୍ୱୀପ କାହିଁକି ନା ସପ୍ତଋଷିମାନେ ଯଦି ତପସ୍ୟା କରୁଥିଲେ ତ ଚୈତନ୍ୟ ମହାପ୍ରଭୁ ଦିହି ପରେ ଦ୍ୱୀପରେ ଦର୍ଶନ ଦେଲେ ସେ ମଧ୍ୟାହ୍ନ ସୂର୍ଯ୍ୟଙ୍କ ଭଳିଆ ଅତି ଜ୍ୟୋତିର୍ମୟ ରୂପ ପ୍ରକାଶ କରିଲେ ସେଥିପାଇଁକି ସେ ଦ୍ୱୀପ ନାଁ ହେଲା ମଧ୍ୟଦ୍ୱୀପ ଏକ ଗଙ୍ଗାର ପୂର୍ବରେ 4 ଦ୍ୱୀପ ଅନ୍ତର୍ଦ୍ୱୀପ ଶ୍ରୀମନ୍ତ ଦ୍ୱୀପ ବଦ୍ରୁମ ଦ୍ୱୀପ ଆଉ ମଧ୍ୟଦ୍ୱୀପ ଗଙ୍ଗାର ସେପଟେ ଅଛି 5 ଦ୍ୱୀପ କୋଲଦ୍ୱୀପ ଯେଉଁ ନବଦ୍ୱୀପ ସହର ସେ କୋଲଦ୍ୱୀପ କୋଲ ମାନେ ବରାହା ଦ୍ୱୀପକୁ କୋଲ କୁହାଯାଏ বরাহ দেবে যে আবির্ভূত হয়েছে, তাঙ্ক ভক্ত দর্শন দিয়েছিলেন করল দ্বীপ। তারপরে সেপরে যে ঋতু দ্বীপ, মহাপ্রভু আবির্ভূত হওয়া পূর্বরু ষড় ঋতু মানে বসিকি মিটিং করেছিল, গল্প করছিলেন যে মহাপ্রভু কোন ঋতুরে জন্ম হবে। তো দেখা গেল মহাপ্রভু বসন্ত ঋতুরে জন্ম হবে, সেটা কি বসন্তকে ঋতুরাজ কহাগাল। যে ষড় ঋতু রয়েছে সবাই মহাপ্রভুর সেবা করছিলেন ঋতু দ্বীপ। তারপরে সে জাহ্নু দ্বীপ, জাহ্নু মনে বসে তপস্যা করছিলেন। আপন মানে জানতে যে কিভাবে ভগীরথ গঙ্গাকে নিয়ে যাচ্ছিল এই রাস্তায়, তো জাহ্নু মানুষের সব আশ্রম গঙ্গা পানি ভাসি গেল। জাহ্নু মানে প্রধান দিয়েছি গঙ্গাকে পঙ্গলে বান করে দিলে, তারপরে গঙ্গা পান হয়ে গেলে ভগীরথকে বংশধর উদ্ধার করে দিলে। তো জাহ্নু মানুষকে সন্তুষ্ট করবে, সেখানে মুহ দেখ বাহার করবে, তো সেটা তো উচিত হয়ে যাব। কান দেখি বাহার করবে, আমার ওড়িশার প্রচলিত আছে সে জঙ্গ কাটি বাহার করলে, সেটা তাঙ্ক নাম হচ্ছে জাহ্নু জাহ্নবী বা জাহ্নু মুনি কর্ণালী, তাঙ্ক জাহ্নবী সেইটি গঙ্গা না হল জাহ্নবী, সে জাহ্নু দ্বীপ। তারপরে আছে মদদ্রুম দ্বীপ, চর্চাগুলো রামচন্দ্র ভগবান আসিকি মদ মানে আনন্দ, এই নবদ্বীপ ধাম দেখে খুব আনন্দ পাইছিলেন। সে যে বৃক্ষ তলায় বসিকি দ্রুম তলায়, সে মদদ্রুম দ্বীপ তার নাম হল। তারপরে যে রুদ্রদ্বীপ, সে যেতে ভগবান শিব গৌরভজন করছেন, এই সম্পর্কে বহু লীলা রয়েছে। এই গোদ্রুম দ্বীপের নাম হচ্ছে এই গো মানে গাভী, দ্রুম মানে দ্রুম বিরাট দ্রুম, এইটি গোটে দ্রুম রয়েছে সে আঠ যোজন উচ্চা, তা তলরে সুরভি গাভী রয়েছে এটি বাস করতে। যেতে সৃষ্টি প্রলয় হুয়ে মানে যেতে সব জলমগ্ন হয়ে যায়, কেহ রহবার স্থান পাঁচনি, কিন্তু মার্কণ্ডে ঋষি তাঁকর সাত কল্প বঞ্চবে সে বর পাই। মার্কণ্ডে ঋষি সে তাঁকর আয়ু ছিল আঠ বর্ষ আয়ু, আঠ বর্ষে মরবে। সেতরে শিবঙ্কু পূজা করতে শিবলিঙ্গ পূজা করছিলেন, তো যমরাজ আসিকি পৌঁছিগলে, সে ভয়ে সে শিবলিঙ্গ জোরে ধরলে, এতে জোরে ধরলে সে শিবলিঙ্গ ভাঙি গেল। তারপরে সে শিবলিঙ্গ ভাঙি শিব বাহারিলে, তো যমরাজ কহিল না তুই তাকে মারিপারি তুই নেই পারিবনি, তার আঠ বছরে মরিবার থাকা যে মুহূর্তে তাকে বড় করছি সাত কল্প বঞ্চব। সাত কল্প মনে জানিছে কত, এক কল্প মনে জানিছে ব্রহ্মার গোটিয়ে দিন এক কল্প, সত্য তৃতীয় দ্বাপর কড়ি এইভাবে হাজার থর হলে ব্রহ্মাঙ্কর গোটিয়ে দিন, এইভাবে সাত দিন সে বসিব দীর্ঘায়ু আয়ুষ্মান ভাব মানে এত আয়ু কে পাই না, তো সাত দিন বঞ্চিব। কিন্তু ব্রহ্মাঙ্কর দিনের অবসানে পৃথিবী প্রলয় হব, সে সূর্য উদয় হবে খুব বর্ষা হব, সব পৃথিবী জলমগ্ন হয়েগেল, সমস্ত মরিগেলে শেষ, তাঙ্ক কথা শেষ। কিন্তু এই বিচার মরুনি কে মার্কেট, সে মরু নাহান্তি কি রহিবার জায়গা বি নাই, কোথায় সব জল পাবেন, সে পানিতে ভাসি ডুবি সে একদম মানে অচেতন হয়ে গেছে, কি বড় ধরে না অভিশাপ তাহলে মরিয়ে ধরে বলে না, সে সারা ব্রহ্মাণ্ড ভাসি ভাসি আসবে, দেখলে এইটি গোটে দ্বীপ রয়েছে সে জলর উপরে রয়েছে। ভাসি ভাসি আসলে তো সুরভি গাভী তাকে উঠেলে, কহিলে সুর মুখ ক্ষুধার্ত খুব ক্লান্ত, তো সুরভি গাভী তাকে দুগ্ধপান করলে মার্কণ্ডে ঋষি, তো দুগ্ধপান করে কেটে রহলে। তো এটা কি গোদ্রুম দ্বীপ, আর মার্কণ্ডে ঋষি যে তপস্যা করছিলে না যদি রহুলে, তো শিবকে ধরিকি না শিব যদি তাকে বরদান দেলে সে শিবলিঙ্গ ভাঙি যাইছে, সে শিবলিঙ্গ আপনার দেখছেন যে কে কে দেখছেন যে হাত কথা, পুরী কেতল যাইছে পুরী পুরী কেতল আমার যাইছ, আচ্ছা মার্কণ্ডেশ্বর মার্কণ্ডে সরোবর কমান যাইছ মার্কণ্ডে দেখছেন শিব, তো শিবলিঙ্গ দেখিছে না, সেই ভঙ্গা শিবলিঙ্গ ভেঙে পড়েছি, ଯେ ଶିବଲିଙ୍ଗ ଲିଙ୍ଗାକାର ନାହିଁ, ସେ ଦେଖିଲେ ସେ ପଥର ଭାଙ୍ଗି ଭାଙ୍ଗି ପଡ଼ିଛି କହିଲେ। ହଁ ସେଇଠି ହଁ ଏ ମାର୍କଣ୍ଡରେ ଶିବ ଗୋଟେ ଘର ପ୍ରାପ୍ତ ହେଇଥିଲେ ପୁରୀରେ। ତ ଏଇଟାକୁ ଗୋଦ୍ରମ ଦ୍ୱୀପ କୁହାଯାଏ। ତ ଆମେ ଏଠୁ ଯିବା ସୁରଭି କୁଞ୍ଜ, ସେଠି ମୁଁ ଯାଇ କହିବି ସେଠାରେ ମେଳା କିଭାବେ ଇନ୍ଦ୍ର ସୁରଭି କାଭି ସାଙ୍ଗରେ ଆସିକି ଏଠି ତପସ୍ୟା କରିଥିଲେ। ତ ଏଇ ଯେଉଁ ସ୍ଥାନରେ ଆମେ ବସିଛେ, ଏଇ ସ୍ଥାନ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ସ୍ଥାନ। କାହିଁକି ଏହି ସ୍ଥାନର ନାମ ହେଉଛି ସ୍ୱାନନ୍ଦ ସୁଖଦ କୁଞ୍ଜ। ଏଇଠି ଶ୍ରୀଲ ଭକ୍ତିପୁର ଠାକୁର ଏଇ ଘରେ ରହୁଥିଲେ, ଏଇ ଘରେ ଏକ୍ଜାକ୍ଟ ଏଇ ଘରେ। ଏଠି ସମୟ ନାହିଁ, ନହେଲେ ଉପର ଆପଣମାନେ ଯାଇ ଦେଖିଥାନ୍ତେ ତାଙ୍କ ବ୍ୟବହାର କରିବା ବେଡ୍ ପଙ୍ଖା ସବୁ। ସେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଥିଲେ ଭକ୍ତିପୁର ଠାକୁର। ତାଙ୍କର ପୂର୍ବ ନାଁ ଥିଲା କେଦାରନାଥ ଦତ୍ତ। ତାଙ୍କ ଘର କୋଉଠି ଜାଣିଛ? ତାଙ୍କ ଘର ହେଉଛି ଓଡ଼ିଶା ଛୋଟି ମଙ୍ଗଳପୁରରେ। ତାଙ୍କ ଏବେ ବି ସେ ଘର ରହିଛି ଭକ୍ତିପୁର ଠାକୁର ଘର ଛୋଟି ମଙ୍ଗଳପୁର କେନ୍ଦ୍ରାପଡ଼ା ପାଖରେ। ତାଙ୍କର ପୂଜ୍ୟ ବିଗ୍ରହ ବି ରହିଛି, ସେ ଆମର ଓଡ଼ିଶାରେ ତାଙ୍କର ଘର ଥିଲା। ପରବର୍ତ୍ତୀ ସମୟରେ ସେ ଭଦ୍ରକ ହାଇସ୍କୁଲର ପ୍ରଥମ ହେଡ଼ମାଷ୍ଟର ଥିଲେ। ରେଭେନ୍ସା କଲେଜ ସ୍କୁଲରେ ସେ ଟିଚର ଥିଲେ। ତାପରେ ନର୍ଥ ବେଙ୍ଗଲରେ ଯାଇଥିଲେ। ତାପରେ ପୁରୀ ଯେଉଁ ଗ୍ରାଣ୍ଡ ରୋଡ଼ ଦେଖୁଛନ୍ତି ସେଠି ଗୌଡ଼ିଏ ମଠ ଅଛି ବର୍ତ୍ତମାନ। ସେଠି ଭକ୍ତ ଠାକୁର ହେଇକି ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେଟର ଥିଲେ। ସେଠି ଥିଲା ଭକ୍ତେନ୍ଦ୍ର ପ୍ରଭୁଙ୍କର ଜନ୍ମ ହେଲା। ତ ଭକ୍ତିବିନୋଦ ଠାକୁର ଭକ୍ତେନ୍ଦ୍ର ପ୍ରଭୁପାଦଙ୍କର ଓଡ଼ିଶା ସାଙ୍ଗରେ ବହୁତ ସମ୍ପର୍କ। ସେ ଓଡ଼ିଶାରେ ବେଶୀ ସମୟ ଥିଲେ, ସେ ବେଙ୍ଗଲରେ ସମୟ ଥିଲେ। ସେଥିପାଇଁ କହୁଛୁ ଉତ୍କଳେ ପୁରୁଷୋତ୍ତମା। ଏ ଯେ ମହାପ୍ରଭୁଙ୍କର ବାଣୀ ଚାରିଟା ଧର୍ମର ସମନ୍ୱୟ ହେଇକି ଏଇ ବାଣୀ ସାରା ପୃଥିବୀରେ ପ୍ରଚାରିତ ହବ, ସେଟା ପ୍ରଚାର ହବ ଉତ୍କଳେ ପୁରୁଷୋତ୍ତମା। ପୁରାଣରେ ବର୍ଣ୍ଣନା କରାଯାଇଛି ଉତ୍କଳ ପୁରୁଷୋତ୍ତମ କ୍ଷେତ୍ରରୁ ମହାପ୍ରଭୁଙ୍କର ବାଣୀ ସାରା ଜଗତରେ ପ୍ରଚାରିତ ହବ। ତ ଉତ୍କଳ ପୁରୁଷୋତ୍ତମ କ୍ଷେତ୍ରରେ ଥିଲା ଭକ୍ତ ପ୍ରଭୁପା। ସେ ଗ୍ରାଣ୍ଡ ରୋଡ଼ରେ ଯେଉଁ ତାଙ୍କର ଘର ଥିଲା, ଏବେ ତ ଘର ଭାଙ୍ଗିକି ସୁନ୍ଦର ମଠ ତିଆରି କରାହେଇଛି, ମନ୍ଦିର ତିଆରି କରାହେଇଛି। ମୁଁ ଛୋଟବେଳରେ ସେ ଘରକୁ ଯାଉଛେ, ତାଙ୍କ ମଠ ଯେତେବେଳେ ହେଲା ତାଙ୍କ ଯେତେବେଳେ ଭଗବାନ ଠାକୁର ତାଙ୍କ ଜନ୍ମ ହେଇ ଯେଉଁ ସ୍ଥାନ ସିଡ଼ି ତଳରେ ସେ ସ୍ଥାନ ଯେଉଁଠି ବର୍ତ୍ତମାନ ବସିଲେ ବିଲ୍ଡିଂ ଥିଲା, ଆଉ ଯେ ମାଟି ଖୋଳା ହେଲା ତାଙ୍କ ସେ ସୁନ୍ଦର ଚନ୍ଦନର ଗନ୍ଧ ଲଗାଉଥିଲା। ଏମାନେ ଯେଉଁ ଯୋଗଜନ୍ମ ଭକ୍ତିପୁର ଠାକୁର, ଏମାନେ ସାଧାରଣ ଲୋକମାନେ ଯେ ମହାପ୍ରଭୁଙ୍କର କୃଷ୍ଣଙ୍କର ନିତ୍ୟ ପାର୍ଷଦ। ତ ମାୟାପୁର କେଉଁଠି କିଏ ଜାଣୁନଥିଲେ, ଲୁପ୍ତ ହେଇଯାଇଥିଲା। କାହିଁକି ନା ନିତ୍ୟାନନ୍ଦ ପ୍ରଭୁ କହିଥିଲେ ମହାପ୍ରଭୁଙ୍କର ଲୀଳା ସ୍ମରଣ କରିବା ପରେ ଚାରିଶହ ବର୍ଷ ଏ ସମ୍ପୂର୍ଣ୍ଣ ନବଦ୍ୱୀପ ଗଙ୍ଗାରେ ଚାଲିଯିବ। ଏ ଯେ ମାୟାପୁର ମନ୍ଦିର ସେ କିଛି ନଥିଲା, ସବୁ ଧାନ କ୍ଷେତ ଥିଲା, କାହିଁକି ଗଙ୍ଗା ତ ମାଡ଼ି ଯାଇଥିଲା। ଆଉ ଚାରିଶହ ପଞ୍ଚାଶ ବର୍ଷ ପରେ ପୁଣି ସେ ମାୟାପୁର ସହର ଆସିବ। ବର୍ତ୍ତମାନ ନିତ୍ୟାନନ୍ଦ ପ୍ରଭୁଙ୍କ କଥା ଅନୁସାରେ ଆଉ ସେଠି ମାୟାପୁର ସହର ସେଠି ପ୍ରକାଶିତ ହେଉଛି। ତ ଏଠି ଭକ୍ତ ଠାକୁର ସେତେବେଳେ କୃଷ୍ଣନଗରରେ ସେ ଡେପୁଟି ମାଜିଷ୍ଟ୍ରେଟ ଥିଲେ ବ୍ରିଟିଶ ସମୟରେ, ବ୍ରିଟିଶ ରାଜତ୍ୱ ସମୟରେ ସେ ଖୁବ ଦକ୍ଷ ଥିଲେ। ମାତ୍ର 2 ଘଣ୍ଟା ଅଫିସକୁ ଯାଇକି ସାରା ଦିନରେ କାମ କରିକି ଏଠାରେ ଯେତେ ଗ୍ରନ୍ଥ ସବୁ ରଚନା କଲେ, ଜୈବ ଧର୍ମ କିଛି ଗ୍ରନ୍ଥ ପ୍ରଥମେ ଆସିକି ସେ ସୁରଭି କୁଞ୍ଜରେ ଥିଲେ କିଛି ଦିନ। ତାପରେ ଆସିକି ଏଇଠି ଘର ଧରି ଏଇଠି ରହିଲେ ଭକ୍ତିପୁର ଠାକୁର। ତାଙ୍କ ଜନ୍ମସ୍ଥଳ 2 ନଗର ପାଖରେ ସେଇ ଯେ ସେଠି ଛୋଟ ରେଲ ଲାଇନ୍ ଥିଲା, ସେ ଯିବା ଆସିବା ପାଇଁ ସରକାର ତମର ରେଲ ଲାଇନ୍ ଟିକେ ଛୋଟ ଟ୍ରେନ ଲାଇନ୍ କରିଥିଲା। ସେ କେତେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ, ସେ ମାୟାପୁରକୁ ସେ ଆବିଷ୍କାର କରିଲେ। ମହାପ୍ରଭୁଙ୍କ ଏକ୍ଜାକ୍ଟ ଜନ୍ମସ୍ଥାନ ଶାସ୍ତ୍ର ଅନୁସାରେ ବୈଷ୍ଣବ ଆଚାର୍ଯ୍ୟମାନଙ୍କର ନିର୍ଦ୍ଦେଶ କ୍ରମରେ ଆଉ ସମସ୍ତ ମ୍ୟାପ୍ ନକ୍ସା ଦେଖିକି ମାୟାପୁରଟା କେଉଁଠି କେହି ଜାଣିନଥିଲେ। ଶ୍ରୀଲ ଭକ୍ତିବିନୋଦ ଠାକୁରଙ୍କର ପରମ ବନ୍ଧୁ ଥିଲେ ଶ୍ରୀଲ ଗୌରକିଶୋର ଦାସ ବାବାଜୀ ମହାରାଜ, ସେ ନବଦ୍ୱୀପରେ ରହୁଥାନ୍ତି। ତ ସେ ଆସିକି ଏଇ ଘରେ ଯାଇକି ଭଜନ କରୁଥାନ୍ତି ତାଙ୍କ ଭଜନ କୁଟୀର। ତ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ହରି ଠାକୁର ତୋହପା ଶ୍ରୀଲ ଗୌରକିଶୋର ଦାସ ବାବାଜୀଙ୍କ ଠାରୁ ହରିନାମ ଦେଖାଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଆର ଗୌରକିଶୋର ଦାସ ବାବାଜୀ ମହାରାଜ ଯେ ବାବାଜୀ ଥିଲେ, ତାଙ୍କର ଜୀବନଯାତ୍ରା ପ୍ରଣାଳୀ ବହୁତ ଅଦ୍ଭୁତ ଥିଲା। ଗଙ୍ଗାର ମାଟି ଖାଇକି ରହୁଥିଲେ, ଖାଲି କଞ୍ଚା ଲଙ୍କା ଦେଇଥିଲେ କଞ୍ଚା ଲଙ୍କା ଖାଇଦେଲେ, ଆଉ ସବୁବେଳେ ଭଜନ ସାଧନ ସେ ତ ଏଇ ଜଗତର ମଣିଷ ନୁହନ୍ତି, ସେ ତ ଆଧ୍ୟାତ୍ମିକ ଜଗତର ମଣିଷ। ତ ଏଇ ସମସ୍ତ ମହାପୁରୁଷ ମାନଙ୍କର ଶିକ୍ଷା, ଯୋଉ ଶିକ୍ଷା ତମେ ଗ୍ରହଣ କରୁଛେ, ଏଇ ସମସ୍ତ ମହାପୁରୁଷ ମାନଙ୍କର ଭବିଷ୍ୟତ ବାଣୀ ଅନୁସାରେ ଆଜି ସାରା ବିଶ୍ୱରେ ଏଇ ହରେକୃଷ୍ଣ ମହାମନ୍ତ୍ର ପ୍ରଚାର ହେଉଛି। ଶ୍ରୀଲ ଭକ୍ତିବିନୋଦ ଠାକୁର ସେ ଭବିଷ୍ୟତ ବାଣୀ କହିଥିଲେ ଆଜି ତ 150-200 ବର୍ଷ ଆଗରୁ। ଆହା, କେବେ ସେ ଦିନ ଆସିବ ଯେଉଁଦିନ ମନୁଷ୍ୟମାନେ ସେ ରଷିଆ ପୁର୍ଷିଆ ସେଠୁ ଲୋକ ଆସିକି ଆମର ଏଇ ଆର୍ଯ୍ୟ ଭାରତବାସୀଙ୍କୁ ଆଲିଙ୍ଗନ କରିକି ଏକ ସାଙ୍ଗରେ ଜୟ ସତ୍ୟନନ୍ଦନ ଜୟ ସତ୍ୟନନ୍ଦନ ବୋଲି କୀର୍ତ୍ତନ କରିବେ। ଜୟ ସତ୍ୟନନ୍ଦନ କି ତ ଏଇଟା ଥିଲା ମହାପ୍ରଭୁଙ୍କର ବି ଭବିଷ୍ୟତ ବାଣୀ ଥିଲା ଯେ ପୃଥିବୀ ଆସିବ ତ ନଗରାଜିକରେ ଆମ ସର୍ବତ ପ୍ରଚାରିତ ହେବି ମୋର ନାମ ମହାପ୍ରଭୁ ଚୈତନ୍ୟ ମଙ୍ଗଳ ଲେଖା ହେଇଛି ଗୋଟେ ସମୟ ମୋର ସେନାପତି ଭକ୍ତ ଆସିବ ଯୋଉ ସେନାପତି ଭକ୍ତ ହଁ ଏଇ ମହାମନ୍ତ୍ର ସାରା ପୃଥିବୀରେ ପ୍ରଚାର କରିବ। ଏଭଳିଆ ମହାପ୍ରଭୁପାଦ ସାରା ପୃଥିବୀରେ ନାମ ପ୍ରଚାର କରୁଛନ୍ତି ଏଇଟା ହଠାତ୍ ହେଇଯାଏନି। 5000 ବର୍ଷ ପୂର୍ବରେ ହେଲେ କୃଷ୍ଣ ଜଗତ ତ୍ୟାଗ କରିକି ଚାଲିଯିବେ, ଗଙ୍ଗା ଯମୁନା ସରସ୍ୱତୀ ସବୁ ନଦୀମାନେ ଯାଇକି କୃଷ୍ଣଙ୍କ ପାଖେ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଆପଣ ଜଗତ ତ୍ୟାଗି ଛାଡ଼ିକି ଚାଲିଯିବେ, ଲୋକମାନେ ପ୍ରଚୁର ପାପ କରିବେ, ଆମ ପାଣିରେ ଆସିକି ଗାଧେଇବେ, ସେ ପାପ ଭାର ନେଇକି ଆମେ କେମିତି ସହିବୁ, ଆମେ ବି ତୁମ ସାଙ୍ଗରେ ଯିବୁ ଗଙ୍ଗା ଯମୁନା ସରସ୍ୱତୀ ନର୍ମଦା ନଦୀମାନେ କହିବେ। ଭଗବାନ କୃଷ୍ଣ କହିଲେ ନା ନା, ତୁମେ 5000 ବର୍ଷ ଅପେକ୍ଷା କର, 5000 ବର୍ଷ ପରେ ମୋ ନାଁ ସାରା ପୃଥିବୀରେ ପ୍ରଚାର ହେବ, ସାରା ପୃଥିବୀର ଲୋକ ବୈଷ୍ଣବ ଭାବେ ସେତେବେଳେ ସେମାନେ ଆସିକି ତମ ପାଣିରେ ଗାଧେଇବେ ଆଉ ତୁମେମାନେ ତାଙ୍କ ସାଙ୍ଗରେ ଆଉ 5000 ବର୍ଷ ଆନନ୍ଦରେ କାଳକ୍ଷେପ କରିବ। ତାମାନେ 5000 ବର୍ଷ ପୂର୍ବରୁ 500 ବର୍ଷ ପୂର୍ବରୁ 150 ବର୍ଷ ପୂର୍ବରୁ ଏସବୁ ଭବିଷ୍ୟତ ବାଣୀ ଥିଲା ଯେ କି ଭାବରେ ଏଇ ମହାପ୍ରଭୁଙ୍କର କଥା ଏଇ ଦିବ୍ୟ ଏତେ ଉନ୍ନତ ପ୍ରେମ ଧର୍ମ ନାମ ଧର୍ମ ପ୍ରେମ ଧର୍ମ ସାରା ବିଶ୍ୱର ଲୋକ କୋ ହିନ୍ଦୁ କି ମୁସଲମାନ କି ଖ୍ରୀଷ୍ଟିଆନ ଗୋ ମାଂସ କଣ ଗୋ ରକ୍ତପାନ କରିବାର ଲୋକ ବି ସେମାନେ ଶୁଦ୍ଧ ବୈଷ୍ଣବରେ ପରିଣତ ହୋଇଛନ୍ତି। ଏଇ ଯେ ନାମହଟ ଆପଣମାନେ ନାମହଟ ସଦସ୍ୟ, ଏଇ ନାମହଟ ଆରମ୍ଭ ହେଲା ଏଇଠୁ ଆମେ ସେଠିକି ଯିବା। ସୁରଭି କୁଞ୍ଜେ ନାମେ ହାତ ଖୋଲେ ସେ ଖୋଦ ନିତା ନିତ୍ୟାନନ୍ଦ ପ୍ରଭୁଙ୍କର ପ୍ରବର୍ତ୍ତିତ ଏଇ ନାମହଟ। ଏଇ ନାମହଟ ସମ୍ପର୍କରେ ଶ୍ରୀଲ ଭକ୍ତିବିନୋଦ ଠାକୁର ବହୁ କଥା ବର୍ଣ୍ଣନା କରିଛନ୍ତି। ନିତ୍ୟାନନ୍ଦ ପ୍ରଭୁ ନାମହଟ ପ୍ରଚାର ଆରମ୍ଭ କଲେ, ସୂଚନା କଲେ, ଆଉ ପରବର୍ତ୍ତୀ ସମୟରେ ଶ୍ରୀଲ ଭକ୍ତିବିନୋଦ ଠାକୁର ତାର ପୁନଃ ପ୍ରକାଶ କରିଲେ। ନାମହଟ ସମ୍ପର୍କରେ ବହୁ ବହୁ ଗ୍ରନ୍ଥ ରଚନା କରିଛନ୍ତି, ବହୁ କଥା କହିଛନ୍ତି ଯେ ନାମହଟ ପ୍ରଚାରର ସବୁଠୁ ଶ୍ରେଷ୍ଠ ମାଧ୍ୟମ ବୋଲି ବର୍ଣ୍ଣନା କରାହେଉଛି। ପରବର୍ତ୍ତୀ ସମୟରେ ଶ୍ରୀଲ ଭକ୍ତିବିନୋଦ ପ୍ରଭୁପାଦ ସେ 500 ନାମହଟ ସ୍ଥାପନ କରିଥିଲେ, ଆସ୍ତେ ଆସ୍ତେ ନାମହଟ ବନ୍ଧ ହେଇଯାଇଥିଲା। ପୁନର୍ବାର ଶ୍ରୀଲ ଜୟପ୍ରକାଶ ଗୁରୁ ମହାରାଜ ସେ ପୂର୍ବ ଆଚାର୍ଯ୍ୟମାନଙ୍କର କୃପା ପ୍ରାପ୍ତ ହେଇକି ସେ ନାମହଟର ପୁନଃ ପ୍ରକାଶ ଓ ବିକାଶ କରିବେ। ତ ଆଜି 1000 ଲକ୍ଷ ମଣିଷ କେବଳ ଏଇ ବେଙ୍ଗଲରେ ନୁହଁ, ଓଡ଼ିଶାରେ, ଆସାମରେ, ଭାରତରେ, ସାରା ପୃଥିବୀରେ ଏଇ ନାମହଟ ମାଧ୍ୟମରେ ପ୍ରଚାର ହେଉଛି। ଆଉ ନିତ୍ୟାନନ୍ଦ ପ୍ରଭୁଙ୍କ ଯୋଉ ଉତ୍ସାହ ଯେ ପାପି ତାପି ଯତ ଥିଲ ହରିନାମେ ଉଦ୍ଧାରିଲ ତାର ସାକ୍ଷୀ ଜଗାଇ ମାଧାଇଲେ, ଜଗାଇ ମାଧି ସବୁଠୁ ବଡ ପାପି ଥିଲେ, କିନ୍ତୁ ଆମେ ଜଗାଇ ମାଧି ଭଳି ଏତେ ବଡ ପାପି, ଆମକୁ ଏତେ ବଡ ପାପି ଜଗାଇ ମାଧି ଭଳି ଏତେ ବଡ ପାପି ହଁ କି ନା, ଏତେ ବଡ ପାପି ନୁହଁ। ଜଗାଇ ମାଧି ଏତେ ବଡ ପାପି ହେଇକି କୃଷ୍ଣ ପ୍ରେମ ପାଇଲେ, ଆମେ ତ ଏତେ ବଡ ପାପି ନୁହଁ, ଆମେ କାହିଁ କୃଷ୍ଣପୁର ପାଉନେ, ସେଠି ତ ହରେକୃଷ୍ଣ କରିଦେବ ସେକି କାହିଁକି କୃଷ୍ଣପୁର ପାଉନେ ଜାଣିଛ କାହିଁକି ପାଉନେ, ହଁ ଗୋଟେ ଗୋଟେ କାରଣ ଆମେ ପତିତ ବୋଲି ଭାବୁନେ, ଆଟଲିଷ୍ଟ ମୋ କ୍ଲାସରେ ଗୋଟେ ଶିଖିଛନ୍ତି ପତିତ ବୋଲି ଭାବୁନେ। ତ ବୃନ୍ଦାବନ ଦାସ ଠାକୁର କହୁଛନ୍ତି ଯେ ଜଗାଇ ମାଧି ଏତେ ବଡ ପାପି ଥିଲେ ମାନେ ଏମିତି ପାପ ନାହିଁ ସେ କରିନାହାନ୍ତି। ଜଗାଇ ମାଧି ତ ବ୍ରାହ୍ମଣ ଘର ଛୁଆ ଥିଲେ ନା, ତାଙ୍କ ଘରେ ବହୁତ ପୁରାଣ ପୋଥି ଥିଲା, ସେ କୁସଙ୍ଗ ପାଇକି ପାପି ହେଇଗଲେ, ତାଙ୍କର ପୁରାଣ ପ୍ରତି ଘରେ ତ ପୁରାଣ ଅଛି, ସେଥିରେ କ'ଣ କହିଲେ ପ୍ରତିଥର ପୁରାଣ ପଢ଼ିଲେ, ପୁରାଣ ପଢ଼ୁଥିଲେ କାହିଁ ପୁରାଣ ପଢ଼ୁଥିଲେ ଜାଣିଛ କାହିଁ ପୁରାଣ ପଢ଼ୁଥିଲେ, ପୁରାଣ ପଢ଼ିକି ଖୋଜିଲେ କେତେ ପ୍ରକାର ପାପ ଅଛି ପୁରାଣ ଯେଉଁଟା ପାପ କରିବାକୁ ମନା କରାହେଇଛି ସେ ପାପ ଲିଷ୍ଟ କରିବେ, ସାରା ଦିନ ପ୍ରତିଟା ପାପ ଏଇଟାକୁ କରିବା, ଏଇ ତାଜିତ କେତେ ପାପ କରିପାରିବା, କମ୍ପିଟିସନ ଚାଲିବ କେତେ ପାପ ଆମେ ଚେଷ୍ଟା କରିଦେଲେ କେତେ ପୁଣ୍ୟ କରିବା, ସେ ତା ପୁରାଣ ଯେତେ ପାପ ଲେଖା ସବୁ ପାପ କରିବା, ଏଇଭଳିଆ ପାପି ଥିଲେ ସେ, କିନ୍ତୁ ଏଇଭଳିଆ ପାପି ନିତ୍ୟାନ୍ତ ଉଦ୍ଧାର କରିଲେ ତ ବୃନ୍ଦାବନ ଆଶା କରୁଛନ୍ତି ସେ କେମିତି ଉଦ୍ଧାର କଲେ ଏତେ ଗୋଟେ ପାପି, ତା ଉତ୍ତରରେ ସେ କହୁଛନ୍ତି ସେତେ ଗୋଟେ ପାପି ଥିଲେ ସେ ଉଦ୍ଧାର କରିବାର କାରଣ ହେଉଛି ଯେ ସାରା ଦିନ ମଦ ଖାଉଥିଲେ, ସେଥିପାଇଁ ଖୁବ ଭଲ କଥା ନା, ସାରା ଦିନ ମଦ ଖାଇ କୃଷକ ମାପିଯିବା ତାର କାରଣ ସେ ମଦ ଖାଉଥିଲେ ତ ମଦ ଖାଇ ସବୁ ଗୁମ୍ ହେଇକି ରହୁଥିଲେ, ବୁଝିପାରୁଛନ୍ତି କି ନିଶା ଘରେ ରହୁଥିଲେ, ସେ ପାପ କରୁଥିଲେ କିନ୍ତୁ ପରନିନ୍ଦା ପରଚର୍ଚ୍ଚା କରିବାର ସମୟ ନଥିଲା, ବୈଷ୍ଣବ ନିନ୍ଦା କରିବାର ସମୟ ନଥିଲା, ତମେ ମାନେ ପାପ କରୁନେ କରୁଛେ କମ ପାପ କରୁଛେ ପରନିନ୍ଦା ପରଚର୍ଚ୍ଚା ବେଶୀ କରୁଛେ, ଏ କଥା ତାକେ ତାଙ୍କେ ଗୁଲିଟା ପଇସା ବେଶୀ କରୁଛେ, ଏଟା କେତେ ଗୁରୁତ୍ୱପୂର୍ଣ୍ଣ, ବୃନ୍ଦାବନ ଦାସ ଠାକୁର କହୁଛନ୍ତି ସେ ପାପି ହେଲେ ବି ଉଦ୍ଧାର କରିବେ କିନ୍ତୁ ପରନିନ୍ଦା ପରଚର୍ଚ୍ଚା କଲେ ସେ କୃଷ୍ଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ, ସେଥିପାଇଁ ଆମେ ପାପ କରିବାର ପ୍ରବଣତା ରହିଛି ସୁଖ ପାଇବା ପାଇଁ ପାପ କରିକି ସୁଖ ପାଇବା, କିନ୍ତୁ ତାକୁ ପାପ ଛାଡ଼ିପାରିବ କିଏ, କିଏ ପାପ ଇଚ୍ଛା କଲେ ସେଥିରେ ପାପକୁ ଛାଡ଼ିପାରିବ, କିନ୍ତୁ ପରନିନ୍ଦା ପରଚର୍ଚ୍ଚାରେ ଏତେ ସୁସ୍ୱାଦୁ, ମୁଁ କହୁଥିଲି ନା କେଭଳିଆ ସୁସ୍ୱାଦୁ, ଏଇଟା କେଭଳିଆ ସୁସ୍ୱାଦୁ, ଆଚାର ଭଳିଆ ସୁସ୍ୱାଦୁ, ଆଚାର ପାଖରେ ରଖିଲେ ନାଳା ଗଡ଼ିବ, ଏ ପରନିନ୍ଦା ପରଚର୍ଚ୍ଚା ଏଇଭଳିଆ ତ ସେଟା ହେଉଛି ଏଇ ଭବିଷ୍ୟତ ବାଣୀ ବହୁତ ଆଗରୁ ରହିଥିଲା, ତମେମାନେ ଆଜି ତାଙ୍କର ଏଇ ଭଗବତ ସ୍ଥାନରେ ଉପସ୍ଥିତ ରହିଛେ, ଆଜି ଥିଲେ ଭକ୍ତିମୟ ଠାକୁର, ଥିଲା ଗୌରୀ ମହାରାଜ, ଭକ୍ତଙ୍କ ପ୍ରଭୁ ଗୋପା, ତାଙ୍କ ଚରଣ କମଳରେ ଆମେ ପ୍ରାର୍ଥନା କରିବା, କ'ଣ ପ୍ରାର୍ଥନା କରିବା, ଯେ ତାଙ୍କମାନେ ଆମକୁ ସେ କୃପା ଦିଅନ୍ତୁ, କୃପା କରନ୍ତୁ, ତାଙ୍କର ଯେମିତି ଭଗବାନ ଗୌରାଙ୍ଗ ମହାପ୍ରଭୁ ପ୍ରତି ଆସକ୍ତି ଥିଲା ତାଙ୍କ ଚରଣ ପ୍ରତି, ଆମର ବି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଚରଣ କମଳ ସେଭଳି ଆସକ୍ତି ରହୁ, ଆଉ ସେମାନଙ୍କର ହୃଦୟ ଯେମିତି ଉଦ୍ବେଳିତ ହଉଥିଲା ଏ ଜୀବକୁ ଉଦ୍ଧାର କରିବା ପାଇଁକି, ଘରେ ଘରେ ନାମ ପହଞ୍ଚେଇ ଦେବା ପାଇଁକି, ତେଣୁ ମହାପ୍ରଭୁ କହିଲେ ପ୍ରତି ଘରେ ଘରେ ଯିଆ କର ଏ ଭିକ୍ଷା, ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା, ତାଙ୍କ ନିର୍ଦ୍ଦେଶ ପାଇକି ନିତ୍ୟାନନ୍ଦ ପ୍ରଭୁ ହରିଦାସ ଠାକୁର ସେ ପ୍ରତିଦିନ ସକାଳୁ ବାହାରି ଯାଉଥିଲେ ଘରେ ଘରେ ଏଇ ଭିକ୍ଷା କରିବା ପାଇଁ, ତାଜି ଥିଲେ ଭକ୍ତିବିନ ଠାକୁରଙ୍କ ଚରଣକୁ ମାନେ ପ୍ରାର୍ଥନା କରିବା ଯେ ଆମେ ଆମକୁ ଯେ ତାଙ୍କର ନାମ ହାତରେ ଆଶ୍ରୟ ଦେଇଛନ୍ତି ଆମେ ତାଙ୍କ ଆମର କୃତଜ୍ଞତା ଜଣାଇବା, ଭକ୍ତ ପ୍ରଭୁ ଆପଣଙ୍କୁ ଅଶେଷ ଧନ୍ୟବାଦ, ଆପଣ ଆମମାନଙ୍କୁ ଏ ନାମରେ ହାତରେ ସ୍ଥାନ ଦେଇଛନ୍ତି, ତ ମୂଳ ମହାଧନୁଛନ୍ତି ନିତ୍ୟାନନ୍ଦ ପ୍ରଭୁ, ତା ଆମମାନଙ୍କୁ ସେ କୃପା କରନ୍ତୁ, ଆମେ ଯେମିତି ଆପଣଙ୍କ ନିର୍ଦ୍ଦେଶ ପ୍ରାପ୍ତ ହେଇକି ଏଇ ହରିନାମକୁ ଘରେ ଘରେ ପହଞ୍ଚେଇ ଦେଇପାରିବା, ଜୟ ହରିନାମ ସଂକୀର୍ତ୍ତନ କି ହରେ କୃଷ୍ଣ ନାମ ହତ କି ଭଦ୍ରମ ଦେଖି ଆନନ୍ଦ ସୁଖଦ କୁଞ୍ଜ କି ଗୌର ପ୍ରମାନନ୍ଦେ ଭକ୍ତି କୃଷ୍ଣ ଭାଇ ମହାରାଜ କି।